ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ମୌସୁମୀ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀର ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ। ଭବିଷ୍ୟତର ଶକ୍ତି ଚାହିଦା ମୁକାବିଲା ଲାଗି ତୈଳ କ୍ଷେତ୍ରକୁ ସୁଦୃଢ଼ କରୁଛି ଭାରତ, କହିଲେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ। ପର୍ତ୍ତୁଗାଲ କ୍ରୀଡ଼ା ପ୍ରତିଯୋଗିତାରେ ଲମ୍ବଡ଼ିଆରେ ଟାଇଟଲ୍ ହାସଲ କଲେ ମୁରଲୀ ଶ୍ରୀଶଙ୍କର। ନୂଆଦିଲ୍ଲୀର ସଂସଦ ଭବନରେ ଆସନ୍ତାକାଲିଠାରୁ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଜାରି ରହିଛି। ବୈଠକରେ ଅଧିବେଶନ କାଳରେ ଉଭୟ ସଦନକୁ ସୁରୁଖୁରୁରେ ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳଗୁଡ଼ିକ ସହ ସହମତି ନେଇ ଆଲୋଚନା କରୁଛନ୍ତି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏଥିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ବୈଠକରେ ଉପସ୍ଥିତ ଅଛନ୍ତି। କଂଗ୍ରେସର ଗୌରବ ଗୋଗୋଇ ଏବଂ ପ୍ରମୋଦ ତିୱାରୀ, ଏନ୍ସିପି ଏସ୍ସିପିର ସୁପ୍ରିୟା ସୁଲେ, ଡିଏମ୍କେର ତିରୁଚି ଶିବା, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ଏବଂ ଡିଏମ୍କେର ଟିଆର୍ ବାଲୁ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଉଭୟ ଗୃହରେ 21 ଲେଖାଏଁ କାର୍ଯ୍ୟଦିବସ ରହିଛି। ସୂଚନା ଅନୁଯାୟୀ ମୌସୁମୀ ଅଧିବେଶନ କାଳରେ ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗତକାଲି 7-ଦିନିଆ ଦୁବାଇ ଏବଂ ସ୍ପେନ୍ ଗସ୍ତରେ ଯାଇଛନ୍ତି। ମଧ୍ୟପ୍ରଦେଶ ଗ୍ଲୋବାଲ୍ ଡାଇଲଗ୍ 2025 ପାଇଁ ସେ ଏହି ଗସ୍ତ କରିଥିବା ଜଣାପଡ଼ିଛି। ଗସ୍ତର ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବ୍ୟବସାୟୀ, ପୁଞ୍ଜିନିବେଶକର୍ତ୍ତା ଏବଂ ଅନ୍ୟମାନଙ୍କ ସହ ସ୍ପେନ୍ର ବାର୍ସିଲୋନାରେ ବୈଠକ କରିବେ। ଶ୍ରୀ ଯାଦବ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ମଧ୍ୟପ୍ରଦେଶକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଯାଦବ କହିଛନ୍ତି, ମଧ୍ୟପ୍ରଦେଶରେ ଉତ୍ପାଦନ ବୃଦ୍ଧି ଲାଗି ନିବେଶକର୍ତ୍ତାଙ୍କ ସହ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଫଳରେ ନୂତନ ସୁଯୋଗ ଏବଂ ନିଯୁକ୍ତି ସୃଷ୍ଟି ହୋଇପାରିବ।
बदलते दौर में प्रधानमंत्री के नेतृत्व में जिस प्रकार से भारत और भारत के नागरिकों ने बाहर जाकर के अपनी साख बनाई, टेक्निक को लेकर के भारत में कैसे मध्यप्रदेश में अपना उत्पादन बढ़े, लोगों को रोजगार मिले, युवाओं को काम मिले, स्पेन में फूड इंडस्ट्री भी बहुत अच्छी है, उनको इन नई टेक्निक के आधार पर अपने उत्पाद का कैसे लाभ मिले, सरकार उसको कैसे मदद करे।
पेट्रोलियम एवं प्राकृतिक गैस मंत्री हरदीप सिंह पुरी कहते, ଭାରତ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆଗକୁ ବଢ଼ୁଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଭବିଷ୍ୟତର ଶକ୍ତି ଚାହିଦାର ମୁକାବିଲା କରିବା ଲାଗି ଭାରତ ପ୍ରତ୍ୟେକଟି ପଦକ୍ଷେପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି, ବିଭିନ୍ନ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର 1 ବିଲିୟନ୍ ସ୍କୋୟାର୍ କିଲୋମିଟର ଅଞ୍ଚଳରେ ତୈଳ ଅନୁସନ୍ଧାନ ଜାରି ରହିଥିବା ବେଳେ 99% ଅଞ୍ଚଳକୁ ନୋ ଗୋ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଭାରତରେ ତୈଳ ଏବଂ ଗ୍ୟାସ୍ ଅନୁସନ୍ଧାନ ନିମନ୍ତେ ବ୍ୟବସାୟୀ ଏବଂ ଶିଳ୍ପଗୁଡ଼ିକ ସୁଯୋଗ ନେଉଛନ୍ତି। ଦେଶରେ ଗ୍ୟାସ୍ ବିତରଣ ପ୍ରଣାଳୀ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଯୋଜନା ଘୋଷଣା କରିଛନ୍ତି। ସମ୍ପ୍ରତି ବାଲେଶ୍ୱର ଏଫ୍ଏମ୍ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମଦାହ ପରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଶକ୍ତିଶ୍ରୀ ଯୋଜନା ଘୋଷଣା କରିଥିବା ଜଣାପଡ଼ିଛି। ଆମ ସମ୍ବାଦଦାତା ପ୍ରକାଶ ଦାସଙ୍କ ଏକ ରିପୋର୍ଟ।
शक्तिश्री कॉलेजों और विश्वविद्यालयों में एक सुरक्षित शैक्षणिक वातावरण सुनिश्चित करने और स्नातकोत्तर छात्राओं को आत्मरक्षा प्रशिक्षण, उनके कानूनी अधिकार और मानसिक स्वास्थ्य पर प्रशिक्षण प्रदान करने में मदद करेगा। आंतरिक शिकायत समितियों ICC के बारे में जागरूकता फैलाने के लिए छात्रों को एक शक्तिश्री मोबाइल ऐप भी उपलब्ध कराया जाएगा। प्रकाश दास, आकाशवाणी समाचार, भुवनेश्वर।
यही योजना राज्य 16 विश्वविद्यालय एवं 730 सरकारी ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ଏଥିରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯାଇ ଏହା କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଯିବ। ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଏବଂ 5 ଶକ୍ତି ଅପାଙ୍କୁ ନେଇ ଏହି ସଶକ୍ତିକରଣ କେନ୍ଦ୍ର ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଶକ୍ତିଶ୍ରୀ ଆପ୍ ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନ କରାଯିବା ସହ ସେଫ୍ ଅଭିଯାନ ଜରିଆରେ ପ୍ରଶିକ୍ଷଣ ଦିଆଯିବା ସହ ବାର୍ଷିକ ଅନ୍ଲାଇନ୍ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
କଲେଜମାନଙ୍କରେ କିମ୍ବା ବିଶ୍ୱବିଦ୍ୟାଳୟମାନଙ୍କରେ ଯେଉଁଠି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଅଛି ସେ କ୍ଷେତ୍ରରେ ମଧ୍ୟ ଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ସେଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଏବଂ ଇଏ କାର୍ଯ୍ୟକ୍ରମର ନାମ ହେଉଛି ଶକ୍ତିଶ୍ରୀ କାର୍ଯ୍ୟକ୍ରମ। ଯେଉଁ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଆମେ ସ୍ୱତନ୍ତ୍ର ଭାବରେ ତାକୁ ଫୋକସ୍ କରି କାର୍ଯ୍ୟକ୍ରମ କରିବା ପାଇଁ ଆମେ ଯାଉଛୁ ଏବଂ ସେଥିପାଇଁ କଲେଜ ମାନଙ୍କରେ ବିଭିନ୍ନ ପରିସ୍ଥିତି ଏବଂ ବିଭିନ୍ନ ଘଟଣା ମାନ ଘଟୁଛି ତାକୁ ଆଖି ଆଗରେ ରଖିକି ଭବିଷ୍ୟତରେ କଲେଜ ମାନଙ୍କରେ ବିଶ୍ୱବିଦ୍ୟାଳୟ ମାନଙ୍କରେ କିଭଳି ଭାବରେ ମହିଳାମାନେ ଏବଂ ଛାତ୍ରୀମାନେ ସୁରକ୍ଷିତ ରହିପାରିବେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଚ୍ଛର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ଯାଉଥିବା ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଟିଭିଏସ୍ ମୋଟର କମ୍ପାନୀର ବେଣୁ ଶ୍ରୀନିବାସନ ଏବଂ ସୁଦର୍ଶନ ବେଣୁଙ୍କ ସହ ସାକ୍ଷାତ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଞ୍ଚଳକୁ ଅଧିକରୁ ଅଧିକ ପରିଦର୍ଶନ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀନିବାସନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରଣ ଉତ୍ସବ 2025 କଫି ଟେବୁଲ୍ ବୁକ୍ ଉପହାର ଦେଇଛନ୍ତି। ଏଥିରେ କଚ୍ଛର ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି। ଯୁବପିଢ଼ିଙ୍କ ମଧ୍ୟରେ କଚ୍ଛକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କହିଛନ୍ତି ଆସନ୍ତା ସପ୍ତାହରେ ମସ୍କୋ ସହ ନୂଆ ପର୍ଯ୍ୟାୟରେ ଶାନ୍ତି କଥାବାର୍ତ୍ତା ଲାଗି କିଏ ବି ପ୍ରସ୍ତାବ ଦେଇଛି। ଦେଶବାସୀଙ୍କୁ ଏକ ସାନ୍ଧ୍ୟ ଉଦ୍ବୋଧନରେ ଶ୍ରୀ ଜେଲେନ୍ସ୍କି କହିଛନ୍ତି ଅସ୍ତ୍ରବିରତି ଲକ୍ଷ୍ୟ ହାସଲ ଲାଗି ଏସବୁ କରାଯିବା ଉଚିତ। ରୁଷର ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ରେବକୋଭ୍ କହିଛନ୍ତି ମସ୍କୋ ୟୁକ୍ରେନ୍ ସଂଘର୍ଷରେ ଏକ କୂଟନୈତିକ ସମାଧାନକୁ ସମର୍ଥନ କରୁଛି ଏବଂ ଏ କ୍ଷେତ୍ରରେ ବୁଝାମଣା ଲାଗି ପ୍ରସ୍ତୁତ ରହିଛି। ଗତ ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ୟୁକ୍ରେନ୍ ଯୁଦ୍ଧବିରତି ଲାଗି 50-ଦିନିଆ ସମୟସୀମା ପ୍ରସ୍ତାବକୁ ରୁଷ ଅଗ୍ରାହ୍ୟ କରିଥିଲା। ଆମେରିକା ରାଷ୍ଟ୍ରପତି ଲାଗୁ କରିଥିବା ଅତ୍ୟଧିକ ଶୁଳ୍କ ପ୍ରସ୍ତାବକୁ ରୁଷ ନାପସନ୍ଦ କରିଥିବା କୁହାଯାଇଛି। ସାଉଦି ଆରବର ଜଣାଶୁଣା ସ୍ଲିପିଂ ପ୍ରିନ୍ସ ଅଲ୍ ୱାଲିଦ୍ଙ୍କର 36 ବର୍ଷ ବୟସରେ ପରଲୋକ ଘଟିଛି। ପ୍ରାୟ 2 ଦଶନ୍ଧି ହେବ ସେ କୋମାରେ ଥିଲେ। ରିୟାଦର ଅବଦୁଲ୍ଲା ମସଜିଦ୍ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ସାଉଦି ରାଜପରିବାରର ପ୍ରିନ୍ସ ଖାଲିଦ୍ ବିନ୍ ତଲାଲ୍ଙ୍କ ବଡ଼ପୁଅ ଥିଲେ ପ୍ରିନ୍ସ ଅଲ୍ ୱାଲିଦ୍। 2005 15 ବର୍ଷ ବୟସରେ ଲଣ୍ଡନଠାରେ ଏକ ଭୟଙ୍କର କାର୍ ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା। ଉନ୍ନତ ଚିକିତ୍ସା ସତ୍ତ୍ୱେ ସେ କୋମା ଅବସ୍ଥାକୁ ଚାଲିଯାଇଥିଲେ। ଭିଏତନାମର ହାଲଙ୍ଗ ଉପକୂଳରେ ଏକ ପର୍ଯ୍ୟଟନ ଡଙ୍ଗା ବୁଡ଼ିବା ଫଳରେ ମୃତ୍ୟୁ ସଂଖ୍ୟା 38 ପହଞ୍ଚିଛି। ଘଟଣାସ୍ଥଳରେ ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏକ ଭୟଙ୍କର ଝଡ଼ ହେବା ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ଡଙ୍ଗାରେ 53 ଯାତ୍ରୀଙ୍କ ମଧ୍ୟରୁ 48 ପର୍ଯ୍ୟଟକ ଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଏବଂ ଖରାପ ପାଗ କାରଣରୁ ମାତ୍ର 10 ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇପାରିଛି। ଅନ୍ୟମାନଙ୍କ ଭାଗ୍ୟ ଅନିଶ୍ଚିତ ଥିବା ଜଣାଯାଇଛି। ସୂଚନାଯୋଗ୍ୟ ହାଲଙ୍ଗ ଉପକୂଳ ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଜଣାଶୁଣା। ଆନ୍ତର୍ଜାତିକ ଚେସ୍ ଦିବସ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ 20 ଆଜିର ଦିନରେ ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଉପଲକ୍ଷେ ୟୁରୋପ ସୋସିଆଲ୍ ଚେସ୍କୁ ପ୍ରଚଳନ କରାଯାଇ ଏହା ଶିକ୍ଷା, ସଶକ୍ତି ଏବଂ ମାନସିକ ଉନ୍ନତିରେ ସହାୟକ ହେବା କୁହାଯାଉଛି। ଚଳିତ ବର୍ଷର ଆନ୍ତର୍ଜାତିକ ଚେସ୍ ଦିବସ 2025 ବାର୍ତ୍ତା ରହିଛି ପ୍ରତ୍ୟେକ ପଦକ୍ଷେପ ଗଣନଯୋଗ୍ୟ। ଆଥଲେଟିକ୍ସରେ ମୁରଲୀ ଶ୍ରୀଶଙ୍କର ଲମ୍ବଡିଆଁରେ ପର୍ତ୍ତୁଗାଲ ସ୍ପୋର୍ଟସ୍ ମିଟ୍ରେ ଟାଇଟଲ୍ ହାସଲ କରିଛନ୍ତି। ଗତ ରାତିରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ 7.75 ମିଟର ଅତିକ୍ରମ କରିଥିଲେ। ଏହି ପ୍ରତିଯୋଗିତା ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ପର୍ଯ୍ୟାୟର ଅନ୍ତର୍ଭୁକ୍ତ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ମୌସୁମୀ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀର ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ। ଭବିଷ୍ୟତର ଶକ୍ତି ଚାହିଦା ମୁକାବିଲା ଲାଗି ତୈଳ କ୍ଷେତ୍ରକୁ ସୁଦୃଢ଼ କରୁଛି ଭାରତ, କହିଲେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ। ଏବଂ ପର୍ତ୍ତୁଗାଲ କ୍ରୀଡ଼ା ପ୍ରତିଯୋଗିତାରେ ଲମ୍ବଡିଆଁରେ ଟାଇଟଲ୍ ହାସଲ କଲେ ମୁରଲୀ ଶ୍ରୀଶଙ୍କର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।